ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ମାଇ ଭାରତ ବଜେଟ୍ କ୍ୱେଷ୍ଟ 2026ର ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳସ୍ତରୀୟ ବିଜେତାଙ୍କ ସହ ମତ ବିନିମୟ କରିବେ। ଯୁବବର୍ଗଙ୍କୁ କେନ୍ଦ୍ରୀୟ ବଜେଟ୍ ଉପରେ ଆଲୋଚନା କରିବା ଏବଂ ବିକଶିତ ଭାରତ ଗଠନ ନେଇ ସେମାନଙ୍କର ଦୃଷ୍ଟିକୋଣକୁ ଉପସ୍ଥାପନ କରିବାକୁ ଏହା ଏକ ମଞ୍ଚ ପ୍ରଦାନ କରିବ। କ୍ୱେଷ୍ଟ 2026ରେ 12 ଲକ୍ଷରୁ ଅଧିକ ଯୁବବର୍ଗ ଅଂଶଗ୍ରହଣ କରିଥିବା ବେଳେ 47,000 ପ୍ରବନ୍ଧ ସେମାନେ ଦାଖଲ କରିଛନ୍ତି। ରାଜ୍ୟର 10ଟି ଜିଲ୍ଲାର 485ଟି ମାଓ ପ୍ରଭାବିତ ଗ୍ରାମକୁ ଗ୍ରାମୋଦୟ ଅଭିଯାନ ଅଧୀନରେ କ୍ରୀଡ଼ା ସାମଗ୍ରୀ ଯୋଗାଇ ଦିଆଯିବ। ଦୁର୍ଗମ ତଥା ମାଓ ପ୍ରଭାବିତ ଅଞ୍ଚଳର ଯୁବବର୍ଗଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଏବଂ ସେମାନଙ୍କ ମଧ୍ୟରେ କ୍ରୀଡ଼ା ପ୍ରତିଭାର ବିକାଶ ଲକ୍ଷ୍ୟ ନେଇ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିପାଇଁ ବିଭାଗ ପକ୍ଷରୁ ମୋଟ 2,42,50,000 ଟଙ୍କା ଅନୁମୋଦନ କରାଯାଇଛି। ପ୍ରତ୍ୟେକ ଚିହ୍ନିତ ଗ୍ରାମକୁ 50,000 ଟଙ୍କା ମୂଲ୍ୟର କ୍ରୀଡ଼ା ଉପକରଣ ପ୍ରଦାନ କରାଯିବ। ସପ୍ତଦଶ ବିଧାନସଭାର ଷଷ୍ଠ ଅଧିବେଶନ ବଳବତ୍ତର ଥିବା ହେତୁ ଆସନ୍ତାକାଲି 23 ତାରିଖ ଏବଂ 30 ତାରିଖ ସୋମବାରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିବ। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ସମ୍ଭାଦପତ୍ର ମାଧ୍ୟମରେ ଜନସାଧାରଣଙ୍କୁ ଜଣାଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଓଡ଼ିଶା ହାଇକୋର୍ଟ ସମେତ ସମସ୍ତ 30ଟି ଜିଲ୍ଲାସ୍ତରୀୟ ଅଦାଲତରେ ଗତକାଲି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷର ଏହି ପ୍ରଥମ ଲୋକ ଅଦାଲତରେ ମୋଟ 311,690 ମାମଲାର ଫଇସଲା କରାଯିବା ସହ 166,23,13,925 ଟଙ୍କା ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଉପଭୋକ୍ତାମାନଙ୍କର ଅଧିକାରର ସୁରକ୍ଷା ଏବଂ ସେମାନଙ୍କର କର୍ତ୍ତବ୍ୟ ବିଷୟରେ ସଚେତନତା କରିବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଉପଭୋକ୍ତା ଅଧିକାର ଦିବସ। ଉପଭୋକ୍ତା ସୁରକ୍ଷା ଆନ୍ଦୋଳନକୁ ଅଧିକ ସୁଦୃଢ଼ କରିବା ପାଇଁ ଭାରତ ସରକାରଙ୍କ ଦ୍ୱାରା ଉପଭୋକ୍ତା ସୁରକ୍ଷା ଆଇନ 2019 ପ୍ରଣୟନ କରାଯାଇଛି। ସ୍ୱେଚ୍ଛାସେବୀ ସଂଗଠନ, ଖାଉଟି କଲ୍ୟାଣ ପାଇଁ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷ ଓ ବିଭିନ୍ନ ଅନୁଷ୍ଠାନର ସହାୟତାରେ କର୍ମଶାଳା ଓ ଆଲୋଚନାଚକ୍ର ଆଦି କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ନିରାପଦ ଉତ୍ପାଦ, ଆଶ୍ୱସ୍ତ ଉପଭୋକ୍ତା। ଭୁବନେଶ୍ୱର ପୁଲିସ୍ ଭବନଠାରେ ଗତକାଲି ଜୁଭେଣ୍ଟିକା ଡିଜିଟାଲ୍ ଅଧିକାର ଏବଂ ଶିଶୁଙ୍କ ସୁରକ୍ଷା ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ପୁଲିସ୍ ଓ ୟୁନିସେଫ୍ର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଯୋଗଦେଇ ଶିଶୁଙ୍କ କ୍ଷେତ୍ରରେ ରହିଥିବା ସାଇବର ବିପଦକୁ ପ୍ରତିହତ କରିବା ନେଇ ଆଇନ ପ୍ରଣୟନକାରୀ ସଂସ୍ଥାର ଦାୟିତ୍ୱ ଉପରେ ଆଲୋକପାତ କରିଛନ୍ତି। କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକରେ ହାତୀ ଆକ୍ରମଣରେ 3 ଜଣଙ୍କର ମୃତ୍ୟୁ ହେବା ନେଇ ବନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ବିଭାଗ ହାତୀ ଗତିବିଧି ଉପରେ ଲକ୍ଷ୍ୟ ରଖିଥିବା ଫୁଲବାଣୀ ବନଖଣ୍ଡ ଅଧିକାରୀ କହିଛନ୍ତି ହାତୀଙ୍କୁ ଗୌଡ଼ାଇବା ଏବଂ ଲୋକମାନଙ୍କୁ ସଚେତନ କରାଇବା ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ 10 ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରାଯିବାକୁ ଡିଏଫ୍ଓ ପ୍ରକାଶ କରିଛନ୍ତି। ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମା' ତାରାତାରିଣୀଙ୍କ ପୀଠରେ ମହାବାରୁଣୀ ସ୍ନାନ ଏବଂ ଚୈତ୍ରଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା 17 ତାରିଖ ଦ୍ୱିତୀୟ ମଙ୍ଗଳବାରରେ ମହାବାରୁଣୀ ସ୍ନାନ ନିମନ୍ତେ ଭକ୍ତମାନଙ୍କ ପ୍ରବଳ ଭିଡ଼କୁ ଆଖିଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ଭାବ୍ୟ ବ୍ୟବସ୍ଥା ଗ୍ରହଣ କରାଯାଇଛି। ନବରଙ୍ଗପୁର ସହରର ବହୁ ପୁରାତନ ଗୋରାମୁଣ୍ଡା ଓ ଆବନ୍ଧସାହି ପୋଖରୀର ପୁନରୁଦ୍ଧାର ନିମନ୍ତେ ରାଜ୍ୟ ନଗର ଉନ୍ନୟନ ବିଭାଗ 1 କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଉଭୟ ପୋଖରୀର ସୌନ୍ଦର୍ଯ୍ୟକରଣ, ଜଳ ନିଷ୍କାସନ ଓ ଦଳ ସଫେଇ କରାଯିବାକୁ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି। ଫକୀରମୋହନ ବିଶ୍ୱବିଦ୍ୟାଳୟ ନୂଆପାଢ଼ି କ୍ୟାମ୍ପସରେ ଆସନ୍ତାକାଲିଠାରୁ ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ମହିଳା ତାଏକୁଣ୍ଡା ପ୍ରତିଯୋଗିତା ଆରମ୍ଭ ହେବ। ନୂଆଦିଲ୍ଲୀର ଆସୋସିଏସନ୍ ଅଫ୍ ଇଣ୍ଡିଆନ୍ ୟୁନିଭର୍ସିଟିଜ୍ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ 25 ରାଜ୍ୟର 169 ବିଶ୍ୱବିଦ୍ୟାଳୟରୁ ମୋଟ 932 ଜଣ ଖେଳାଳି ଅଂଶଗ୍ରହଣ କରୁଛନ୍ତି। ପ୍ରତିଯୋଗିତା ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ଚାଲିବ। ପାଣିପାଗ ଦେଶର କେତେକ ଅଞ୍ଚଳ ତଥା ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ଓ ଛତିଶଗଡ଼ ଉପରେ ନିମ୍ନ ଚାପରେଖା ସକ୍ରିୟ ରହିଥିବାରୁ ଆସନ୍ତା ବୁଧବାର ପର୍ଯ୍ୟନ୍ତ ରାଜ୍ୟର ଉପକୂଳ, ଉତ୍ତର ଏବଂ ଦକ୍ଷିଣାଞ୍ଚଳର କେତେକ ସ୍ଥାନରେ କାଳବୈଶାଖୀର ପ୍ରଭାବ ଅନୁଭୂତ ହେବ। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଦେଇଥିବା ସୂଚନା ଅନୁଯାୟୀ 24 ଘଣ୍ଟା ପରେ ରାଜ୍ୟର କେତେକ ଅଞ୍ଚଳରେ ଦିନର ତାପମାତ୍ରା 5 ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇପାରେ। ତେବେ ରାଜ୍ୟର ପଶ୍ଚିମାଞ୍ଚଳରେ ସର୍ବୋଚ୍ଚ ତାପମାତ୍ରା ବୃଦ୍ଧି ପାଇବା ସହ ଗତକାଲି ଝାରସୁଗୁଡ଼ାରେ ସର୍ବାଧିକ 40.2 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ଆସନ୍ତା 24 ଘଣ୍ଟା ପାଇଁ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।